आकाशवाणी। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଏକ ବିକଶିତ ସମୃଦ୍ଧ ଏବଂ ସ୍ୱାଭିମାନୀ ଓଡ଼ିଶା ଗଠନର ସ୍ୱପ୍ନ ଉତ୍କଳମଣି ଦେଖିଥିଲେ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଆଜି କରିବେ ଦର୍ଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଏନା ଗସ୍ତକୁ ଏକ ସ୍ୱତନ୍ତ୍ର ସମ୍ମାନ ବୋଲି ଅଭିହିତ କଲେ ଅଷ୍ଟ୍ରିଆର ଚାନ୍ସେଲର। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 58କୁ ବୃଦ୍ଧି ଏବଂ ହରାରେ ଟି20 ମ୍ୟାଚ୍ରେ ଭାରତ ଜିମ୍ବାୱେଠାରୁ 13 ରନ୍ରେ ପରାସ୍ତ। ଆଜି ଖେଳାଯିବ ସିରିଜ୍ର ଦ୍ୱିତୀୟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନ ଦେଶବାସୀଙ୍କ ପାଇଁ ସମର୍ପିତ ଥିଲା। ତାଙ୍କ ପରି ବ୍ୟକ୍ତିତ୍ୱ ସମଗ୍ର ବିଶ୍ୱରେ ବିରଳ। ଏକ ବିକଶିତ ସମୃଦ୍ଧ ଏବଂ ସ୍ୱାଭିମାନୀ ଓଡ଼ିଶା ଗଠନର ସେ ସ୍ୱପ୍ନ ଦେଖୁଥିଲେ ବୋଲି ରାଷ୍ଟ୍ରପତି କହିଥିଲେ। ଭୁବନେଶ୍ୱର ଜୟଦେବ ଭବନଠାରେ ଗତ ସନ୍ଧ୍ୟାରେ ପଣ୍ଡିତ ଗୋପବନ୍ଧୁଙ୍କ 96ତମ ପୁଣ୍ୟତିଥି ଅବସରରେ ରାଷ୍ଟ୍ରପତି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଭିଭିଭୂମି ଉତ୍କଳମଣି ପକାଇଥିଲେ ବୋଲି କହିଛନ୍ତି। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଉତ୍କଳମଣିଙ୍କ ସ୍କୃତିଚାରଣ କରିଥିଲେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ପହଞ୍ଚଥିଲେ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରାଷ୍ଟ୍ରପତି ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଭୁବନେଶ୍ୱର ଉଦୟଗିରି ଗୁମ୍ଫା ଆସନ୍ତାକାଲି ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଭୁବନେଶ୍ୱର ଉପକଣ୍ଠ ହରିଦାମଡ଼ା ଗ୍ରାମରେ ବ୍ରହ୍ମକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ ସେଣ୍ଟର ଉଦ୍ଘାଟନ କରିବେ। ଏହି ଅବସରରେ ଲାଇଫ୍ ଷ୍ଟାଇଲ୍ ଫର୍ ସଷ୍ଟେନେବିଲିଟି ଅଭିଯାନର ଶୁଭାରମ୍ଭ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଭୁବନେଶ୍ୱରଠାରେ ନାଇଜର୍ର 3ୟ ସ୍ନାତକ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଭିଏନା ଗସ୍ତକୁ ଏକ ସ୍ୱତନ୍ତ୍ର ସମ୍ମାନ ବୋଲି ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହମର୍ ଅଭିହିତ କରିଛନ୍ତି। ସେ କହିଛନ୍ତି ଶ୍ରୀ ମୋଦିଙ୍କ ଗସ୍ତକୁ ଉତ୍ସାହର ସହ ଅପେକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା ମଙ୍ଗଳବାର ଦିନ ଦୁଇଦିନିଆ ଅଷ୍ଟ୍ରିଆ ଗସ୍ତରେ ଯାଉଛନ୍ତି। 41 ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଭାନ୍ ଡର୍ ବେଲେନ୍ ଏବଂ ଚାନ୍ସେଲର ନେହମର୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଓ ଅଷ୍ଟ୍ରିଆର ବ୍ୟବସାୟୀ ଗୋଷ୍ଠୀଙ୍କୁ ମଧ୍ୟ ଶ୍ରୀ ମୋଦି ସମ୍ବୋଧନ କରିବେ। ଏହି ଅବସରରେ ଭିଏନାରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଅଷ୍ଟ୍ରିଆ କେନ୍ଦ୍ରୀୟ ୟୁରୋପର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଉଦ୍ଦେଶ୍ୟ। ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଗତବର୍ଷ ମେ ମାସରେ ବିଭିନ୍ନ କ୍ଷେତ୍ର ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତାକାଲି ଦୁଇଦିନ ପାଇଁ ରୁଷ ଗସ୍ତରେ ଯାଉଛନ୍ତି। ସେଠାରୁ ମଙ୍ଗଳବାର ଦିନ ସେ ଅଷ୍ଟ୍ରିଆ ଗସ୍ତ କରିବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମେଡିକାଲ କାଉନ୍ସେଲିଂ କମିଟି ଏମ୍ସିସି ପକ୍ଷରୁ ଏପର୍ଯ୍ୟନ୍ତ 2024 ନିଟ୍, ୟୁଜି ଏବଂ ପିଜି ପାଠ୍ୟକ୍ରମ ପାଇଁ କାଉନ୍ସେଲିଂ କାର୍ଯ୍ୟସୂଚୀ ସ୍ଥିର କରାଯାଇ ନାହିଁ। ପରୀକ୍ଷା ପ୍ରକ୍ରିୟା ଶେଷ ଏବଂ ସିଟ୍ ସ୍ଥିତି ନେଇ ଚୂଡ଼ାନ୍ତ ହେବା ପରେ ଏହି ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କ ପାଇଁ କାଉନ୍ସେଲିଂର କାର୍ଯ୍ୟସୂଚୀ ଘୋଷଣା କରାଯାଇଥାଏ। ଏମ୍ସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ତୃତୀୟ ସପ୍ତାହ ଶେଷ ସୁଦ୍ଧା ୟୁଜି ସିଟ୍ ଏବଂ ଆସନ୍ତା ମାସ ମଧ୍ୟଭାଗ ସୁଦ୍ଧା ପିଜି ସିଟ୍ ସ୍ଥିତି ନେଇ ଚୂଡ଼ାନ୍ତ ହେବ। ଏହି ପରିପ୍ରେକ୍ଷୀରେ କାଉନ୍ସେଲିଂ କାର୍ଯ୍ୟସୂଚୀ ନେଇ କମିଟି ନିଷ୍ପତ୍ତି ଗ୍ରହଣ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
तारीख पे तारीख, तारीख पे तारीख।
लेकिन अब ऐसा नहीं,
FIR करना आसान नहीं,
आसान बन गया अब।
पता नहीं जांच में कुछ हो भी रहा है या नहीं,
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं, इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने कानून।
ये नई आजादी।
पुरी श्रीक्षेत्रे आज श्रीजीवर विश्व प्रसिद्ध रथजात्रा अनुषित हो 1909 मसीहा पर 1971 मसीहा और 53 वर्ष पर 2024 मसीह चलित वर्ष एकासंगे रथजात्रा सहित नवजौवन दर्शन नेत्रोत्सव पड़ुथिबारु रथजात्रा को महाप्रभुंकर विरल गुंडीचा यात्रा बोली कहुछि। अत्यधिक नीति रहुथिबारु तीनि रथ आज संध्या सुद्धा श्रीगुंडीचा मंदिर में पहुंच न पारे रथ उपर श्रीविग्रह अन्यान्य नीति संपन्न हेबो बोली श्रीमंदिर प्रशासन पक्षरु सूचना दियाजाइछि। चलित वर्ष रथजात्रा रे रथटणा 2 दिन हेउथिबारु श्रीक्षेत्र पुरी रे श्रद्धालुंकर संख्या वृद्धि पाइछि। रथजात्रार प्रत्यक्षदर्शी धारा विवरणी आकाशवाणी कटक केन्द्र पक्ष आज सकाल 7:30 रथटणा शेष होगा जाए प्रसारित हो। आकाशवाणी कटक समेत ओडिशार समस्त बेतार केन्द्र माध्यम एककालीन प्रसारण हो। भुवनेश्वर दूरदर्शन केन्द्र पक्ष घोषयात्रार सीधा प्रसारण व्यवस्था कर चलित रथजात्रे आसंता रथटणा हो सका 8:30 सीधा प्रसारण। आसाम बन्यारे गत 24 घंटा मध्यरे आउ 6 जणंकर मृत्यु हेबा सह मोट मृत्यु संख्या 58 पहुंचिछि। 29 जिल्लार 24 लक्ष अधिक लोक बन्या द्वारा प्रभावित होइछन्ति। 3500 ग्रामर 68000 हेक्टर अधिक जमीर फसल नष्ट होइथिबा जणापडिछि। एनडीआरएफ एवं एसडीआरएफ उद्धार और रिलीफ कार्यरे नियोजित अछन्ति। गत 24 घंटा मध्यरे 218 जणको उद्धार कराजाइछि। ब्रह्मपुत्र बाराक तथा अन्यान्य नदीगुडिकर जलपत्तन विपद संकेत उपरे प्रभावित होइछि। बन्या द्वारा 176 रास्ता 2 पोल सह बहु भित्तिभूमि क्षेत्र क्षतिग्रस्त होइथिबा जणापडिछि। 293 रिलीफ शिविर और 284 रिलीफ बंटन केन्द्र मध्यम प्रभावित लोकों सहायता प्रदान आसाम सरकार सूत्र जमापड़ तेज भारतीय पापाग विभाग आसाम प्रबल अति प्रबल वर्षा होगा नहीं आकलन कर। केन्द्र सड़क परिवहन और राजपथ मंत्री नितिन गडकरी कहते आगामी वर्षगुड़िकरे भारत में ऑटोमोबाइल शिल्प कारबार को 50 लक्ष कोटी टंका को वृद्धि करा प्रयास जारी रही। नागपुर बुटीबोरी अंचल एक चिकित्सा उपकरण और उपभोक्ता सामग्री उत्पादन कारखाना को उद्घाटन करने अवसर में से कहते विदर्भ एक अर्थनैतिक और सामाजिक अनुन्नत अंचल से दारिद्र्य दूरीकरण निजुक्ति सुजोग एहि अवसरे से गुरुत्व आरोप करिछन्ति। एहि समारोहरे महाराष्ट्र उपमुख्यमंत्री देवेन्द्र फडणवीस उपस्थित थिले। केन्द्र स्वराष्ट्र और समवाय मंत्री अमित शाह आज अहमदाबाद आयोजित होगाक रथजात्रा अवसर में मंगल आलती दर्शन करेंगे। गुजरात को 2 दिनिया गस्तरे जाइथिबा मंत्री श्री शाह नारायणपुराठारे एक चिकित्सालय को उद्घाटन करने सह अंबाबाड़ीठारे एक विद्यार्थी भवन शुभारंभ करिवार कार्यसूची रही। महाराष्ट्र महायुति शासक मेंटर एक गुरुत्वपूर्ण बैठक गतकाली अनुष्ठित होइजैछि। मुख्यमंत्री एकनाथ शिंदे उपमुख्यमंत्री देवेन्द्र फडणवीस और अजित पवार प्रमुख एक बैठक में जोग देइथिले। आगामी विधानसभा निर्वाचन को दृष्टि रखि बैठक आयोजित होइथिबा जणापडिछि। लोकसभा निर्वाचन फलाफल और विधानसभा निर्वाचन प्रस्तुति नै मेंट नेतांक मध्यरे आलोचना होइछि। सरकारी योजनार सुफल प्रकृत हिताधिकारी निकटरे पहुंचाइबा उपरे मुख्यमंत्री श्री शिंदे गुरुत्व आरोप करिछन्ति। हरारे टी20 मैचरे भारत जिम्बाब्वे 13 रन परास्त होइछि। एही पांचटिकिया टी20 सीरीजर प्रथम मैच गतकाली टॉस जीती भारत जिम्बाब्वे को बैटिंग करने को आमंत्रण करिथिला। जिम्बाब्वे भारत सम्मुखरे 116 रन विजय लक्ष्य धार्य करिथिला। निर्धारित 20 ओवर जिम्बाब्वे 9 विकेट विनिमय 115 रन संग्रह करिथिला। 116 रन विजय लक्ष्य को पीछा कर युवा भारतीय दल 19 ओवर 5 बल रे समस्त विकेट विनिमय 102 रन करने को सक्षम होइथिला। सीरीजर द्वितीय मैच आज हरारे स्पोर्ट्स क्लब स्टेडियम ठारे भारतीय समय अपराह 4:30 खेल। मुख्य संवाद गुड़िक एक विकसित समृद्ध स्वाभिमानी ओडिशा गठनर स्वप्न उत्कलमणि देखिथिले कहिले राष्ट्रपति द्रौपदी मुर्मू। पूरी विश्वप्रसिद्ध रथजात्रे रथारूढ़ श्रीजीवू आज दर्शन करेंगे। प्रधानमंत्री नरेन्द्र मोदी भियेना गस्त को एक स्वतंत्र सम्मान बोली अभिहित कले अष्ट्रिया चांसेलर। पूरी श्रीक्षेत्र आज अनुषित होती श्रीजीवू विश्वप्रसिद्ध रथजात्रा। ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 58କୁ ବୃଦ୍ଧି ଏବଂ ହରାରେ ଟି ଟ୍ୱେଣ୍ଟି ମ୍ୟାଚ୍ରେ ଭାରତ ଜିମ୍ବାୱେଠାରୁ 13 ରନ୍ରେ ପରାସ୍ତ ଆଜି ଖେଳାଯିବ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ସମ୍ଭାଦ ଶେଷ ହେଲା